ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଏଲ୍ପିଜି ଏବଂ ପେଟ୍ରୋଲିୟମ୍ ଉତ୍ପାଦ ଗଚ୍ଛିତ ଓ କଳାବଜାରୀ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର। ଜନବିଶ୍ୱାସ ସଂଶୋଧନ ବିଧେୟକ ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥାକୁ ଦୃଢ଼ କରିବ, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟିକୁ ମିଳିଲା ଡିମ୍ଡ ଟୁ ବି ୟୁନିଭର୍ସିଟି ମାନ୍ୟତା। ଭାରତୀୟ ନୌସେନାରେ ସାମିଲ ହେଲା ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ତାରାଗିରି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍। ଏଲ୍ପିଜି ଓ ପେଟ୍ରୋଲିୟମ୍ ଉତ୍ପାଦଗୁଡ଼ିକୁ ଗଚ୍ଛିତ ରଖିବା ଓ କଳାବଜାରୀ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସଚିବ ଡକ୍ଟର ନିରଜ ମିତ୍ତଲ ଏହି ମର୍ମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି। କେତେକ ଅଞ୍ଚଳରେ ଏଲ୍ପିଜି ବିତରଣ ନେଇ ଗୁଜବ ଏବଂ ଅମୂଳକ ସୂଚନା ପ୍ରସାରଣ ହେଉଥିବା ଦୃଷ୍ଟିରୁ ଲୋକମାନଙ୍କୁ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଡକ୍ଟର ମିତ୍ତଲ କହିଛନ୍ତି 17 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏବେ ପ୍ରେସ୍ ସୂଚନା ମାଧ୍ୟମରେ ଏଲ୍ପିଜି ଓ ପେଟ୍ରୋଲଜାତ ଦ୍ରବ୍ୟ ଯୋଗାଣ ଓ ବିତରଣ ସମ୍ପର୍କରେ ସୂଚନା ପ୍ରଦାନ କରୁଛନ୍ତି। ଜନସାଧାରଣଙ୍କୁ ସଠିକ୍ ସୂଚନା ପ୍ରଦାନ ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସକ୍ରିୟ ଭାବେ ସୂଚନା ପ୍ରଦାନ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଦେଶରେ ଥିବା ବିଶୋଧନାଗାରଗୁଡ଼ିକ ଅଧିକ ଉତ୍ପାଦନ ଲାଗି ଅହରହ କାର୍ଯ୍ୟ କରୁଥିବା ସେ କହିଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଜନବିଶ୍ୱାସ ସଂଶୋଧନ ବିଧେୟକରେ ଅଣାଯାଇଥିବା ସଂସ୍କାର ଆଇନଗୁଡ଼ିକର ସରଳୀକରଣ ଏବଂ ଜୋରିମାନାର ଭୟ ଓ ବୋଝ ହ୍ରାସ ଦିଗରେ ଏକ ପ୍ରମୁଖ ପଦକ୍ଷେପ। ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଗୋୟଲ କହିଛନ୍ତି ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥାକୁ ଦୃଢ଼ କରି ଜୀବନଧାରଣ ଓ ବ୍ୟବସାୟକୁ ସହଜ କରିବା, ଯାହାଦ୍ୱାରା ସାଧାରଣ ଲୋକ ଲାଭାନ୍ୱିତ ହୋଇପାରିବେ। ଶ୍ରୀ ଗୋୟଲ କହିଛନ୍ତି ପ୍ରଥମ ଥର ପାଇଁ 79 ନିୟମ ଅନ୍ତର୍ଗତ 1000 ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ସେଗୁଡ଼ିକୁ ଜନବିଶ୍ୱାସ ବିଧେୟକରେ ଅପରାଧମୁକ୍ତ କରାଯାଇଛି। 2047 ବିକଶିତ ଭାରତ ଯାତ୍ରାରେ ଏହି ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ଗୋୟଲ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂତନ ଭାରତର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ଲାଗି ଜନବିଶ୍ୱାସ ସଂଶୋଧନ ବିଧେୟକ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟିକୁ ଡିମ୍ଡ ଟୁ ବି ୟୁନିଭର୍ସିଟି ମାନ୍ୟତା ପ୍ରଦାନ କରିଛନ୍ତି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସିର ପରାମର୍ଶକ୍ରମେ ଏହି ଘୋଷଣା କରାଯାଇଛି। ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଡିମ୍ଡ ଟୁ ବି ୟୁନିଭର୍ସିଟି ସମ୍ପର୍କିତ ଅନ୍ଲାଇନ୍ ଦରଖାସ୍ତ ୟୁଜିସି ପୋର୍ଟାଲରେ ସ୍ଥାନିତ କରାଯାଇଥିଲା। ୟୁଜିସି ବିଶେଷଜ୍ଞ କମିଟିର ସୁପାରିଶକୁ ବିଚାରକୁ ନେଇ ଅନୁମୋଦନ ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଏନ୍ସିଇଆର୍ଟିକୁ ଗବେଷଣା କାର୍ଯ୍ୟକ୍ରମ ଏବଂ ପିଏଚ୍ଡି ସମ୍ବନ୍ଧିତ ପାଠ୍ୟକ୍ରମ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ଲାଗି ଆଜି ଅପରାହ୍ନରେ ପୁଡୁଚେରୀରେ ପହଞ୍ଚବେ। ସେଠାରେ ଶ୍ରୀ ମୋଦି ଏକ ରୋଡ୍ ଶୋ କରିବା ସହ ସାଧାରଣ ଜନତା ଏବଂ ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେବେ। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଅପରାହ୍ନ 4:15 ପୁଡୁଚେରୀରେ ପହଞ୍ଚବେ। ସେଠାରୁ ଶ୍ରୀ ମୋଦି ଅଜନ୍ତା ସିଗ୍ନାଲ ଜଙ୍କସନରେ ପହଞ୍ଚିବା ପରେ ରୋଡ୍ ଶୋ ଆରମ୍ଭ ହେବ। ଏହି ରୋଡ୍ ଶୋ ଆନ୍ନାସଲାଇରୁ ଆରମ୍ଭ ହୋଇ 1 କିଲୋମିଟରରୁ ଅଧିକ ଅତିକ୍ରମ କରି କାମରାଜ ମୂର୍ତ୍ତି ନିକଟରେ ପହଞ୍ଚବ। ଏନ୍ଡିଏର ଅନ୍ୟାନ୍ୟ ନେତା ଏବଂ ଦଳୀୟ ପ୍ରାର୍ଥୀମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ରୋଡ୍ ଶୋରେ ସାମିଲ ହେବେ। ଶ୍ରୀ ମୋଦି ଦଳୀୟ କର୍ମକର୍ତ୍ତା ଏବଂ ସମର୍ଥକମାନଙ୍କୁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବା ଲାଗି ପ୍ରଚାର କରିବେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଗୁଡ୍ ଫ୍ରାଇଡେ ଅବସରରେ କହିଛନ୍ତି ଯୀଶୁଖ୍ରୀଷ୍ଟଙ୍କ ବଳିଦାନ ସମସ୍ତଙ୍କୁ ପ୍ରେମ, ଦୟା ଓ କ୍ଷମାର ବାର୍ତ୍ତା ଦେଇଥାଏ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି ଯୀଶୁଖ୍ରୀଷ୍ଟଙ୍କ ଜୀବନ ଓ ଶିକ୍ଷା ସ୍ୱାର୍ଥରହିତ ପଥ ଅନୁସରଣ କରିବା ଲାଗି ପ୍ରେରଣା ଯୋଗାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗୁଡ୍ ଫ୍ରାଇଡେ ସୌହାର୍ଦ୍ଦ୍ୟ, ଦୟା ଏବଂ କ୍ଷମାର ବାର୍ତ୍ତା ଦେଉଛି। ଏହା ଦେଶବାସୀଙ୍କୁ ଅନୁପ୍ରାଣିତ କରୁ ବୋଲି ସେ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ବଳିଦାନକୁ ଗୁଡ୍ ଫ୍ରାଇଡେ ଅବସରରେ ସ୍ମରଣ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଶାଖାପଟ୍ଟନମ୍ ନୌସେନା ଡକ୍ ୟାର୍ଡରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ତାରାଗିରିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଭାରତୀୟ ନୌସେନାରେ ଏହା ସାମିଲ ହେବା ପରେ ରଣନୈତିକ ଏବଂ ସାମୁଦ୍ରିକ ଦୃଷ୍ଟିରୁ ଦେଶର ପୂର୍ବାଞ୍ଚଳ ଉପକୂଳ ସୁରକ୍ଷା ସୁଦୃଢ଼ ହୋଇପାରିବ। ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତୀୟ ନୌସେନା କ୍ରମାଗତ ଭାବେ ଏହାର ପରିଚାଳନାଗତ ସାମର୍ଥ୍ୟ ବୃଦ୍ଧି କରିବାରେ ଲାଗିଛି। ସାଂସ୍କୃତିକ ଐତିହ୍ୟଠାରୁ ଆରମ୍ଭ କରି ରଣନୈତିକ କ୍ଷେତ୍ରରେ ବୃଦ୍ଧି ପାଉଥିବା ଭାରତର ସାମରିକ କାର୍ଯ୍ୟକଳାପରେ ଆଇଏନ୍ଏସ୍ ତାରାଗିରିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।
ଆଇଏନ୍ଏସ୍ ତାରାଗିରି କି କମି ସିଂ ଆପଣେ ଆପ ମେଁ ଏକ ବହୁତ ହି ମହତ୍ୱପୂର୍ଣ୍ଣ ମୋମେଣ୍ଟ ହୈ ତାକି ଓ ହମାରୀ ସାଂସ୍କୃତିକ ବିରାସତ ସେ ଲେକର ଆଜ କି ଷ୍ଟ୍ରାଟେଜିକ ରିଆଲିଟିଜ ତକ ସମୁଦ୍ର ନେ ହମେଶା ଭାରତ କି ଦିଶା ତୟ କି। ଭାରତ କା ତୋ ହମେଶା ସେ ହି ସମୁଦ୍ର କେ ସାଥ ଅନୋଖା ସମ୍ବନ୍ଧ ରହା ହୈ ଔର ସମୟ କେ ସାଥ ସମୁଦ୍ର ସେ ହମାରା ରିସ୍ତା ଔର ଭି ମଜବୁତ ହୋତା ଗୟା।
ପଶ୍ଚିମବଙ୍ଗ ମାଲଦା ଜିଲ୍ଲାରେ ସାତ ଜଣ ନ୍ୟାୟିକ ଅଧିକାରୀଙ୍କୁ ପଣବନ୍ଦୀ କରିବା ଘଟଣାରେ ଦୁଇ ଜଣଙ୍କୁ ସିଲିଗୁଡ଼ି ବାଗଡୋଗ୍ରା ବିମାନ ବନ୍ଦରରୁ ଗିରଫ କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଆଇନଜୀବି ମୋଫା କାରୁଲ ଇସ୍ଲାମ ବିମାନରେ ଅନ୍ୟତ୍ର ପଳାଇଯିବା ଲାଗି ଉଦ୍ୟମ କରୁଥିବା ବେଳେ ପୁଲିସ୍ ତାକୁ ଗିରଫ କରିଛି। ଗଣମାଧ୍ୟମକୁ ସୂଚନା ଦେଇ ଉତ୍ତର ବେଙ୍ଗଲର ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ କେ ଜୟରମନ କହିଛନ୍ତି, ମୋଫା କାରୁ ଇସ୍ଲାମ ଉତ୍ତର ଦିନାଜପୁର ଜିଲ୍ଲାର ଇଟାହରର ବାସିନ୍ଦା ଓ ସେ କୋଲକାତାରେ ରହୁଥିଲା। ଘଟଣାରେ ସମ୍ପୃକ୍ତି ଅଭିଯୋଗ ନେଇ ତା ବିରୋଧରେ କାଳିଆ ଛକ ପୋଲିସ୍ ଷ୍ଟେସନରେ ତିନୋଟି ଏତଲା ଦାୟର କରାଯାଇଛି। ଗତ ବୁଧବାର ଦିନ ସେ ସ୍ଥାନୀୟ ଲୋକମାନଙ୍କୁ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ଏହି ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ ନିର୍ବାଚନ ଆୟୋଗ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏକୁ ତଦନ୍ତ ଦାୟିତ୍ୱ ଦେବା ପରେ ଆଜି ସେଠାରେ ଅଧିକାରୀମାନେ ପହଞ୍ଚବେ। ଏନ୍ଆଇଏ ପକ୍ଷରୁ କୁହାଯାଇଛି, ପଶ୍ଚିମବଙ୍ଗ ପୋଲିସ ଏହି ଘଟଣା ପୂର୍ବରୁ ସ୍ଥିରୀକୃତ ହୋଇଥିଲା କି ନାହିଁ ତାହା ତଦନ୍ତ କରିବ। ଏପର୍ଯ୍ୟନ୍ତ ଘଟଣାକୁ ଦୃଷ୍ଟିରେ ରଖି 35 ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଏହି ଘଟଣାକୁ ନିନ୍ଦା କରିବା ସହ ଗତକାଲି ନିର୍ବାଚନ ଆୟୋଗଙ୍କୁ ସିବିଆଇ କିମ୍ବା ଏନ୍ଆଇଏ ଦ୍ୱାରା ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ପଶ୍ଚିମ ଏସିଆରେ ସୃଷ୍ଟ ଉତ୍ତେଜନାମୂଳକ ପରିସ୍ଥିତି ଆଜି 35ତମ ଦିନରେ ପହଞ୍ଚିଛି। ଇରାନ ଏବଂ ଏହାର ସହଯୋଗୀ ରାଷ୍ଟ୍ର ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଗୁଳିଗୋଳା ବିନିମୟ ଜାରି ରହିଛି, ଯାହାଫଳରେ ସାଧାରଣ ଜନତା ସମେତ ଶିଳ୍ପ ଭିତ୍ତିଭୂମିଗୁଡ଼ିକ ନଷ୍ଟ ହେବାରେ ଲାଗିଛି। ସାଉଦି ଆରବ କହିଛି, ଗତ କିଛି ଘଣ୍ଟା ମଧ୍ୟରେ ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ 7ଟି ଡ୍ରୋନ୍କୁ ଅକାମୀ କରିବାରେ ସକ୍ଷମ ହୋଇଛି। ଇତିମଧ୍ୟରେ କୁଏତ ଉପରେ ଆକ୍ରମଣ କରାଯିବା ଫଳରେ ମିନା ଅଲ୍ ଅହମ୍ମଦୀ ବିଶୋଧନାଗାର କ୍ଷତିଗ୍ରସ୍ତ ହୋଇଛି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଉଭୟ ପକ୍ଷଙ୍କୁ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ ଜଣାଇଛନ୍ତି। ଏହି ଆକ୍ରମଣରେ ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୃଦ୍ଧି ପାଇବା ସହ ଅର୍ଥନୈତିକ ପରିସ୍ଥିତିରେ ଅବନତି ହେଉଥିବା ସେ କହିଛନ୍ତି। ନିର୍ବାଚନ କମିଶନ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଦିନ ଭୋଟରମାନଙ୍କୁ ଦେୟଯୁକ୍ତ ଛୁଟି ପ୍ରଦାନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗ କହିଛନ୍ତି, ଯେକୌଣସି ବ୍ୟବସାୟ, ଶିଳ୍ପ କିମ୍ବା ପ୍ରତିଷ୍ଠାନରେ କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଦେୟଯୁକ୍ତ ଛୁଟି ପ୍ରଦାନ କରାଯିବ। ସେହିଦିନ ସେମାନଙ୍କ ଦରମା କଟାଯିବ ନାହିଁ। ଯେଉଁମାନେ ଦରମା କାଟିବେ ସେ କ୍ଷେତ୍ରରେ ଜୋରିମାନା ଲାଗୁ କରାଯିବ ବୋଲି ଆୟୋଗ କହିଛନ୍ତି। ଦିନମଜୁରିଆ ଏବଂ ସାମୟିକ କର୍ମଚାରୀଙ୍କ ପାଇଁ ମଧ୍ୟ ଦେୟଯୁକ୍ତ ଛୁଟି ବ୍ୟବସ୍ଥା ଲାଗୁ ହେବ। ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇସ୍ଥିତ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 65 ରନ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଥିଲା। ଛତିଶଗଡ଼ରେ ଚାଲିଥିବା ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ଆଜି ଉଦ୍ଯାପନ ହେବ। ରାୟପୁରରେ ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ତାଙ୍କ ସହ ଆନ୍ତର୍ଜାତିକ ବକ୍ସର ମ୍ୟାରିକମ୍ ଏବଂ ଫୁଟବଲ ଖେଳାଳି ବାଇଚୁଙ୍ଗ୍ ଭୁତିଆ ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ରହିବେ। ମୁଖ୍ୟ ସମ୍ବାଦ ପୁଣିଥରେ, ଏଲ୍ପିଜି ଏବଂ ପେଟ୍ରୋଲିୟମ୍ ଉତ୍ପାଦ ଗଚ୍ଛିତ ଓ କଳାବଜାରୀ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର। ଜନବିଶ୍ୱାସ ସଂଶୋଧନ ବିଧେୟକ ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥାକୁ ଦୃଢ଼ କରିବ, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟିକୁ ମିଳିଲା ଡିମ୍ଡ ଟୁ ବି ୟୁନିଭର୍ସିଟି ମାନ୍ୟତା। ଭାରତୀୟ ନୌସେନାରେ ସାମିଲ ହେଲା ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ତାରାଗିରି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।